आकाशवाणी। ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ଆତଙ୍କବାଦ ବିରୋଧରେ ଆଭିମୁଖ୍ୟ ବିଶ୍ୱସ୍ତରରେ ଭାରତ ସ୍ପଷ୍ଟ କରିଛି ବୋଲି କହିଲେ ପ୍ରଧାନମନ୍ତ୍ରୀ। ଅପରେସନ ସିନ୍ଧୁ ଅଧୀନରେ ଏପର୍ଯ୍ୟନ୍ତ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲେ 2580 ଜଣ। ଇପିଏଫ୍ଓ ଅଗ୍ରିମ ଅଟୋ ସେଟଲମେଣ୍ଟ ସୀମା 500,000 ଟଙ୍କାକୁ ବୃଦ୍ଧି କରିବାକୁ ସରକାରଙ୍କ ନିଷ୍ପତ୍ତି। ଇସ୍ରାଏଲ ଓ ଇରାନ ମଧ୍ୟରେ ଅସ୍ତ୍ରବିରତି ବଳବତ୍ତର ରହିଛି ବୋଲି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ହେଡିଂଲେ ଟେଷ୍ଟରେ ଇଂଲଣ୍ଡର ଦ୍ୱିତୀୟ ଇନିଂସ ବ୍ୟାଟିଂ ଜାରି, ମଧ୍ୟାହ୍ନ ବିରତି ସୁଦ୍ଧା କୌଣସି ୱିକେଟ୍ ନ ହରାଇ ସଂଗ୍ରହ କରିଛି 117 ରନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତୀୟମାନଙ୍କୁ ଆକ୍ରମଣ କରୁଥିବା ଆତଙ୍କବାଦୀମାନଙ୍କ ପାଇଁ ଏଠାରେ କୌଣସି ସୁରକ୍ଷିତ ଆଶ୍ରୟସ୍ଥଳ ନାହିଁ ବୋଲି ଭାରତ ଏହା ସ୍ପଷ୍ଟ କରିଛି। ଅପରେସନ ସିନ୍ଦୁର ଅଭିଯାନକୁ ଦୃଷ୍ଟିରେ ରଖି ଶ୍ରୀ ମୋଦି ଏହା କହିଛନ୍ତି। ବର୍ତ୍ତମାନ ବିଶ୍ୱ ଭାରତର ଶକ୍ତି ପ୍ରଦର୍ଶନ ଦେଖିସାରିଛି ଏବଂ ଏହା ବିଶ୍ୱସ୍ତରରେ ଆତଙ୍କବାଦୀଙ୍କ ବିରୋଧରେ ତା'ର ଆଭିମୁଖ୍ୟ ସ୍ପଷ୍ଟ କରିଛି ବୋଲି ସେ କହିଛନ୍ତି। ଭାରତର ଆଧ୍ୟାତ୍ମିକ ପ୍ରବକ୍ତା ନାରାୟଣ ଗୁରୁ ଓ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ମଧ୍ୟରେ ହୋଇଥିବା ନୂଆଦିଲ୍ଲୀରେ ଅନୁଷ୍ଠିତ ଐତିହାସିକ ଆଲୋଚନାର ଶତବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ଆଜିର ଭାରତ କେବଳ ଜାତୀୟ ସ୍ୱାର୍ଥ ପାଇଁ ଯାହା ଠିକ୍ ତାହାକୁ ଆଧାର କରି ନିଷ୍ପତ୍ତି ନେଇଥାଏ। ସାମରିକ ଆବଶ୍ୟକତା ପାଇଁ ବିଦେଶୀ ରାଷ୍ଟ୍ର ଉପରେ ଦେଶର ନିର୍ଭରଶୀଳତା କ୍ରମାଗତ ଭାବେ ହ୍ରାସ ପାଉଛି ବୋଲି ସେ କହିଛନ୍ତି। ଦେଶ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ସହ ଏହି ପରିବର୍ତ୍ତନ ଅପରେସନ ସିନ୍ଦୁର ସମୟରେ ସ୍ପଷ୍ଟ ଭାବେ ପ୍ରଦର୍ଶିତ ହୋଇଥିଲା ବୋଲି ଶ୍ରୀ ମୋଦି କହିଛନ୍ତି। ଭାରତୀୟ ସେନା ସ୍ୱଦେଶ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧାସ୍ତ୍ର ବ୍ୟବହାର କରି ଶତ୍ରୁକୁ 22 ମିନିଟ୍ ମଧ୍ୟରେ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଆଗାମୀ ଦିନରେ ଦେଶରେ ନିର୍ମିତ ଯୁଦ୍ଧାସ୍ତ୍ର ବିଶ୍ୱସ୍ତରରେ ସ୍ୱୀକୃତି ଏବଂ ଗରିମା ହାସଲ କରିବ ବୋଲି ସେ ଆସ୍ଥା ପ୍ରକଟ କରିଛନ୍ତି।
मुझे विश्वास है आने वाले समय में मेड इन इंडिया हथियारों का डंका पूरी दुनिया में बजेगा।
ଦେଶର ଆକାଂକ୍ଷା ପୂରଣ କରିବା ପାଇଁ ସେ ନାରାୟଣ ଗୁରୁଙ୍କ ଶିକ୍ଷାକୁ ପ୍ରତ୍ୟେକ ନାଗରିକଙ୍କ ନିକଟରେ ପହଞ୍ଚାଇବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଏ ଦିଗରେ ସରକାର ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଶ୍ରୀ ନାରାୟଣ ଗୁରୁଙ୍କ ଜୀବନ ସହିତ ଜଡ଼ିତ ତୀର୍ଥସ୍ଥଳୀଗୁଡ଼ିକ ସଂଯୋଗ କରିବା ପାଇଁ ଶିବଗିରି ମଠର ବିକାଶ କାର୍ଯ୍ୟ ଆଗେଇ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ତାଙ୍କ ଆଶୀର୍ବାଦ ଓ ଶିକ୍ଷା ଏ ଅମୃତକାଳ ମାଧ୍ୟମରେ ଦେଶକୁ ମାର୍ଗଦର୍ଶନ ପ୍ରଦାନ କରିବ ବୋଲି ସେ ବିଶ୍ୱାସ ପ୍ରକଟ କରିଛନ୍ତି। ଭାରତର ଜନସାଧାରଣ ଏକ ବିକଶିତ ରାଷ୍ଟ୍ର ସ୍ୱପ୍ନକୁ ସାକାର କରିବ ବୋଲି ସେ କହିଛନ୍ତି। ଶ୍ରୀ ନାରାୟଣ ଗୁରୁଙ୍କ ଆଦର୍ଶ ସମଗ୍ର ମାନବ ଜାତି ପାଇଁ ଏକ ବଡ଼ ସମ୍ପତ୍ତି। ଶତାବ୍ଦୀ ପୂର୍ବରୁ ଶିବଗିରି ମଠରେ ଶ୍ରୀ ନାରାୟଣ ଗୁରୁ ଓ ମହାତ୍ମା ଗାନ୍ଧୀଙ୍କ ମଧ୍ୟରେ ହୋଇଥିବା ଐତିହାସିକ ବାର୍ତ୍ତାଳାପ ସ୍ୱାଧୀନତା ଆନ୍ଦୋଳନକୁ ନୂତନ ଦିଗ୍ଦର୍ଶନ ଦେବା ସହ ଆଜି ମଧ୍ୟ ଏହା ବିକଶିତ ଭାରତର ଯାତ୍ରାକୁ ସଫଳ କରିବାରେ ପ୍ରେରଣା ଯୋଗାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଶ୍ରୀ ନାରାୟଣ ଗୁରୁ ଔର ମହାତ୍ମା ଗାନ୍ଧୀ କି ବୋ ମୁଲାକାତ ଆଜ ଭି उतनी ही प्रेरक है, उतनी ही प्रासंगिक है। 100 साल पहले हुई वो मुलाकात सामाजिक समरसता के लिए, विकसित भारत के सामूहिक लक्ष्यों के लिए आज भी ऊर्जा के बड़े स्रोत की तरह है।
ଅପରେସନ ସିନ୍ଧୁ ଅଧୀନରେ ଅପରାହ୍ନରେ ଆଜି 286 ଜଣ ନାଗରିକ ଦିଲ୍ଲୀ ବିମାନ ବନ୍ଦରରେ ଆସି ପହଞ୍ଚିଛନ୍ତି। ସେମାନଙ୍କ ମଧ୍ୟରେ 3 ଜଣ ଶ୍ରୀଲଙ୍କା ଏବଂ 2 ଜଣ ନେପାଳୀ ନାଗରିକ ଅଛନ୍ତି। ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା କହିଛନ୍ତି ସରକାର ଏହି ନାଗରିକମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିବଦ୍ଧ। ସେ କହିଛନ୍ତି ଇରାନରୁ ଆସୁଥିବା 11 ପର୍ଯ୍ୟାୟରେ ଏପର୍ଯ୍ୟନ୍ତ 2580 ଜଣ ନାଗରିକ ଭାରତରେ ପହଞ୍ଚିଛନ୍ତି। ଇସ୍ରାଏଲରୁ 3ଟି ବିମାନ ଯୋଗେ 594 ଜଣ ଭାରତୀୟଙ୍କ ସହ ପଡ଼ୋଶୀ ଦେଶର 6 ଜଣ ନାଗରିକଙ୍କୁ ଉଦ୍ଧାର କରାଯାଇ ଭାରତ ଅଣାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି, ଫଳରେ ଏହା ଗ୍ରାମୀଣ ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବାରେ ସହାୟକ ହୋଇଛି। ଏକ ସମ୍ଭାଦପତ୍ରରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପମନ୍ତ୍ରୀ ଚିରାଗ ପାଶ୍ୱାନଙ୍କ ଦ୍ୱାରା ପ୍ରକାଶିତ ଏକ ଲେଖାକୁ ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଏକ ଗତିଶୀଳ ପରିବର୍ତ୍ତନ ଆସିଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପାଶ୍ୱାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏହି କ୍ଷେତ୍ରରେ ଏପରି ପରିବର୍ତ୍ତନ ଆସିଥିବା ଉଲ୍ଲେଖ କରିଛନ୍ତି। ଏହା ଦେଶର ଅଭିବୃଦ୍ଧି, କୃଷି ଔଦ୍ୟୋଗିକ ସମନ୍ୱୟ ତଥା ବିଶ୍ୱସ୍ତରରେ ଏକ ଶକ୍ତିଶାଳୀ ଉପକରଣ ଭାବେ ଉଭା ହୋଇଛି ବୋଲି ଶ୍ରୀ ପାଶ୍ୱାନ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ଇପିଏଫ୍ଓ ଅଗ୍ରିମ ଅଟୋ ସେଟଲମେଣ୍ଟ ସୀମାକୁ 1,00,000-5,00,000 ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଏ ଅର୍ଥରାଶି 72 ଘଣ୍ଟା ମଧ୍ୟରେ ହିତାଧିକାରୀମାନଙ୍କୁ ପ୍ରଦାନ କରାଯିବ ବୋଲି କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ଏହାକୁ ଏକ ଲୋକାଭିମୁଖୀ ପଦକ୍ଷେପ ବୋଲି ଅଭିହିତ କରି ଶ୍ରୀ ମାଣ୍ଡବ୍ୟ କହିଛନ୍ତି ଏ କ୍ଷେତ୍ରରେ 2023-24 ଆର୍ଥିକ ବର୍ଷରେ 99,00,000 ଅଧିକ ଅର୍ଥ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିବା ବେଳେ ଗତ ଆର୍ଥିକ ବର୍ଷରେ 2,32,00,000 ଅର୍ଥ ପ୍ରଦାନ କରାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି ଇସ୍ରାଏଲ ଓ ଇରାନ ମଧ୍ୟରେ ଅସ୍ତ୍ରବିରତି ବଳବତ୍ତର ରହିଛି। ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିବ ନାହିଁ ଏବଂ ସମସ୍ତ ଯୁଦ୍ଧ ବିମାନକୁ ଫେରାଇ ନେବ ବୋଲି ସେ କହିଛନ୍ତି। ଅସ୍ତ୍ରବିରତି ଜାରି ରହିଥିବାରୁ ଉଭୟ ଦେଶ ଆକ୍ରମଣରୁ ବିରତ ରହିବେ ଏବଂ ଏହା କାହାରିକୁ କ୍ଷତି ପହଞ୍ଚାଇବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ପୂର୍ବରୁ ଇସ୍ରାଏଲ ଏବଂ ଇରାନ ଉଭୟ ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି ବୋଲି ଶ୍ରୀ ଟ୍ରମ୍ପ କହିଥିଲେ। ଇସ୍ରାଏଲ ପ୍ରତିରକ୍ଷା ବାହିନୀ ପୂର୍ବରୁ କହିଥିଲା ଡୋନାଲ୍ଡ ଟ୍ରମ୍ପଙ୍କ ଅସ୍ତ୍ରବିରତି ଘୋଷଣା ସତ୍ତ୍ୱେ ଇରାନ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଇସ୍ରାଏଲ ଇରାନ ସହିତ ଦ୍ୱିପକ୍ଷୀୟ ଅସ୍ତ୍ରବିରତି ପାଇଁ ରାଜି ହୋଇଥିବା ସ୍ପଷ୍ଟ କରିବା ପରେ ଇରାନ ଏହି ଆକ୍ରମଣ କରିଥିବା ନେଇ ଇସ୍ରାଏଲ ସୂଚନା ଦେଇଛି। ଦେଶରେ ବୈଦ୍ୟୁତିକ ପାସେଞ୍ଜର କାର୍ ନିର୍ମାଣକୁ ପ୍ରୋତ୍ସାହିତ କରିବା ଯୋଜନା ଅଧୀନରେ ବିଶ୍ୱ ବୈଦ୍ୟୁତିକ ଯାନବାହନ କମ୍ପାନୀମାନଙ୍କଠାରୁ ଆବେଦନ ଆହ୍ୱାନ ପାଇଁ ସରକାର ନୂତନ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ଏହି ପୋର୍ଟାଲରେ ଆବେଦନକାରୀମାନଙ୍କ ପାଇଁ ଆସନ୍ତା 31 ଅକ୍ଟୋବର ପର୍ଯ୍ୟନ୍ତ ଖୋଲା ରହିବ। ନୂଆଦିଲ୍ଲୀରେ ଏହି ପୋର୍ଟାଲର ଶୁଭାରମ୍ଭ କରିବା ଅବସରରେ ଭାରି ଶିଳ୍ପ ମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ କହିଛନ୍ତି ଏହି ପଦକ୍ଷେପ ସ୍ୱଚ୍ଛ, ଆତ୍ମନିର୍ଭରଶୀଳ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ଗତିଶୀଳତା ଆଡ଼କୁ ଦେଶକୁ ଆଗେଇ ନେବ। ଏହି ପୋର୍ଟାଲ ଆରମ୍ଭ ହେବା ଫଳରେ ବିଶ୍ୱର ବିଭିନ୍ନ ଯାନ ନିର୍ମାତାମାନେ ଭାରତୀୟ ବଜାରରେ ପ୍ରବେଶ କରିପାରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଆସନ୍ତା 2070 ସୁଦ୍ଧା ଦେଶକୁ ପ୍ରଦୂଷଣମୁକ୍ତ କରିବାରେ ଏହି ପଦକ୍ଷେପ ସହାୟକ ହେବା ସହ ଦେଶର ଅର୍ଥନୀତିକୁ ଏକ ନୂତନ ଗତି ପ୍ରଦାନ କରିବ ବୋଲି ଶ୍ରୀ କୁମାରସ୍ୱାମୀ କହିଛନ୍ତି। ସରକାର ଦେଶରେ ଫସଲ ଉତ୍ପାଦନ ବୃଦ୍ଧି ପାଇଁ ଫସଲଭିତ୍ତିକ ଅଭିଯାନ ଆରମ୍ଭ କରିବେ। ନୂଆଦିଲ୍ଲୀରେ ଗଣମାଧ୍ୟମ ସହ ଆଲୋଚନା କରି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଏହି ଅଭିଯାନ ମଧ୍ୟପ୍ରଦେଶର ଇନ୍ଦୋରରେ ସୋୟାବିନ୍ ଫସଲକୁ ନେଇ ଆରମ୍ଭ ହେବ। ଚାଷୀ, ବୈଜ୍ଞାନିକ ଏବଂ ଅଂଶୀଦାରମାନେ ଏହି ଅଭିଯାନରେ ସାମିଲ ହୋଇ ସୋୟାବିନ୍ ଅମଳ ବୃଦ୍ଧି ଉପରେ ଆଲୋଚନା କରିବେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି ଏହାପରେ କପା, ଆଖୁ ଏବଂ ତୈଳବୀଜ ଫସଲର ଉତ୍ପାଦନ ବୃଦ୍ଧି ପାଇଁ ବୈଠକମାନ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସମୟରେ ଅନିୟମିତତା ହେବା ନେଇ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି କରିଥିବା ଅଭିଯୋଗକୁ ନିର୍ବାଚନ କମିଶନ ଖଣ୍ଡନ କରିଛନ୍ତି। ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ବିକେନ୍ଦ୍ରୀକରଣ ପଦ୍ଧତିରେ ପରିଚାଳିତ ହୋଇଥିଲା। ସମସ୍ତ ଭୋଟ୍ ଗଣତି କେନ୍ଦ୍ରରେ ବିଭିନ୍ନ ରାଜନୈତିକ ଦଳର ବୁଥ୍ସ୍ତରୀୟ ଏଜେଣ୍ଟମାନେ ଉପସ୍ଥିତ ଥାଇ ଏହା ସଠିକ୍ ପରିଚାଳନା କରାଯାଇଥିବା ବେଳେ ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି। ଖେଳ ଖବର ହେଡିଂଲେ ଟେଷ୍ଟ ମ୍ୟାଚ୍ର ଆଜି ପଞ୍ଚମ ଦିବସରେ ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ଇଂଲଣ୍ଡ କୌଣସି ୱିକେଟ୍ ନ ହରାଇ 117 ସଂଗ୍ରହ କରିଛି। ଭାରତର 371 ବିଜୟ ଲକ୍ଷ୍ୟକୁ ପିଛା କରି ଆୟୋଜକ ଇଂଲଣ୍ଡ ଏହି ରନ୍ ସଂଗ୍ରହ କରିଛି। ଗତକାଲି ଭାରତ ତା'ର ଦ୍ୱିତୀୟ ଇନିଂସରେ ସମସ୍ତ ୱିକେଟ୍ ହରାଇ କେଏଲ୍ ରାହୁଲ ଏବଂ ରିଷଭ ପନ୍ଥଙ୍କ ଉଲ୍ଲେଖନୀୟ ଶତକ ବଳରେ 364 ରନ୍ ସଂଗ୍ରହ କରିଥିଲା। ପୂର୍ବରୁ ଭାରତର ପ୍ରଥମ ଇନିଂସର 471 ରନ୍ର ଜବାବରେ ଇଂଲଣ୍ଡ ତା'ର ପ୍ରଥମ ଇନିଂସରେ 465 ରନ୍ କରିଥିଲା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ ଆତଙ୍କବାଦ ବିରୋଧରେ ଆଭିମୁଖ୍ୟ ବିଶ୍ୱସ୍ତରରେ ଭାରତ ସ୍ପଷ୍ଟ କରିଛି ବୋଲି କହିଲେ ପ୍ରଧାନମନ୍ତ୍ରୀ। ଅପରେସନ୍ ସିନ୍ଧୁ ଅଧୀନରେ ଏପର୍ଯ୍ୟନ୍ତ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲେ 2,580 ଜଣ। ଇପିଏଫ୍ଓ ଅଗ୍ରିମ ଅଟୋ ସେଟଲମେଣ୍ଟ ସୀମା 500,000 ଟଙ୍କାକୁ ବୃଦ୍ଧି କରିବାକୁ ସରକାରଙ୍କ ନିଷ୍ପତ୍ତି। ଇସ୍ରାଏଲ ଓ ଇରାନ ମଧ୍ୟରେ ଅସ୍ତ୍ରବିରତି ବଳବତ୍ତର ରହିଛି ବୋଲି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ହେଡିଂଲେ ଟେଷ୍ଟରେ ଇଂଲଣ୍ଡର ଦ୍ୱିତୀୟ ଇନିଂସ ବ୍ୟାଟିଂ ଜାରି, ମଧ୍ୟାହ୍ନ ବିରତି ସୁଦ୍ଧା କୌଣସି ୱିକେଟ୍ ନ ହରାଇ ସଂଗ୍ରହ କରିଛି 117 ରନ୍। ସମ୍ବାଦ ଶେଷ ହେଲା।